ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଆସନ୍ତା ପାଞ୍ଚ ବର୍ଷରେ 1.5 ଲକ୍ଷ ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି। ଆସନ୍ତା 2 ବର୍ଷ ମଧ୍ୟରେ 65,000 ସରକାରୀ ପଦପଦବୀରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି। ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ବୈଠକ ପରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏବେ ରାଜ୍ୟରେ ବିଭିନ୍ନ ବିଭାଗରେ 1,10,557 ପଦବୀ ଖାଲି ପଡ଼ିଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା କେତେ ପଦବୀ ଖାଲି ପଡ଼ିବ ସେ ନେଇ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିଳ୍ପ ବିକାଶକୁ ଦୃଷ୍ଟିରେ ରଖି 25 ବୃହତ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 133ତମ ଏକକ ବାତାୟନ ବୈଠକରେ 16 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଅନୁମତି ମିଳିଛି। 4,222 କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅନୁଗୁଳ, ଗଞ୍ଜାମ, ଖୋର୍ଦ୍ଧା, ନବରଙ୍ଗପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ପୁରୀ ଓ କନ୍ଧମାଳ ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ। ଏଥିରେ ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଏବଂ ପର୍ଯ୍ୟଟନ ଭଳି ଶିଳ୍ପଗୁଡ଼ିକରେ 14,497 ନିଯୁକ୍ତି ସୃଷ୍ଟି ହେବା ନେଇ ରାଜ୍ୟ ସରକାର ଆଶା ରଖିଛନ୍ତି। କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଡିଏପି ସାର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଏକକାଳୀନ ସ୍ୱତନ୍ତ୍ର ରିହାତି ପ୍ୟାକେଜ୍କୁ ସମ୍ପ୍ରସାରଣ କରିଛନ୍ତି। ଏମ୍ବିଏସ୍ ସବ୍ସିଡି ଅତିରିକ୍ତ ଡିଏପି ଉପରେ 3,500 ଟଙ୍କାର ରିହାତି ଅନ୍ୟାଦେଶ ପର୍ଯ୍ୟନ୍ତ ଲାଗୁ ରହିବ। କେନ୍ଦ୍ର ସାର ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ଯୋଜନାର ସମ୍ପ୍ରସାରଣ ଯୋଗୁଁ କେନ୍ଦ୍ର ସରକାର 3,850 କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବେ। ସୂଚନା ଅନୁଯାୟୀ କୃଷକମାନେ 50 କିଲୋଗ୍ରାମ ବ୍ୟାଗ୍ ପିଛା 1,350 ଟଙ୍କାରେ ଡିଏପି ସାର ପାଇବା ଜାରି ରହିବ। ଚଳିତ ବର୍ଷ ଫେବୃୟାରୀ ମାସରେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବ। ଏହି ଯୋଜନାରେ ପ୍ରତି ପରିବାରର ପୁରୁଷଙ୍କୁ 5 ଲକ୍ଷ ଓ ମହିଳାକୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ। ଦେଶର 30,000 ହସ୍ପିଟାଲରେ ଏହି କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ମିଳିପାରିବ। ଇ କେୱାଇସି ଡାଟାବେସ୍କୁ ଆଧାର କରି ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ଯୋଗାଇ ଦିଆଯିବ। ଯେଉଁମାନଙ୍କର କେୱାଇସି ହୋଇନାହିଁ ସେମାନଙ୍କ କଥା ସରକାର ବିଚାରକୁ ନେବେ। ବର୍ତ୍ତମାନ ସୁଦ୍ଧା 1 କୋଟି ପରିବାରର ତଥ୍ୟ ସରକାରଙ୍କ ପାଖରେ ମହଜୁଦ ରହିଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,
ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଯେ ନୂଆ କାର୍ଡ ଲଞ୍ଚିଂ ତାର ଇମ୍ପ୍ଲିମେଣ୍ଟେସନ ଏ ବର୍ଷରେ ଲୋକଙ୍କ ପାଖରେ ଆମେ ଉତ୍ତରଦାୟୀ ହୋଇ ରହିବୁ ଏବଂ ଏଇଟା ହେଉଛି ଏଇ ବର୍ଷର ଆମର ରୋଡ୍ ମ୍ୟାପ୍। ଆୟୁଷ୍ମାନ ଭାରତ ଗୋଟେ ନ୍ୟାସନାଲ ପୋର୍ଟାଲ, ତ ତାକୁ ଆମେ ମୁଁ ମୂଳରୁ ଏକା କହୁଛି ଯେ ଆଇଟି ଇଣ୍ଟିଗ୍ରେସନ ହେବାଟା ବହୁତ ଜରୁରୀ। ତ ଯାହା ସ୍କିମ୍ ଥିଲା 5 ଲକ୍ଷ ଏବଂ ମହିଳାଙ୍କ ପାଇଁ 10 ଲକ୍ଷ, ତାକୁ ଆମେ ଆଇଟି ଇଣ୍ଟିଗ୍ରେସନ ସହିତ କରିକି ସେଇ 10 ଲକ୍ଷ ସେମାନେ ଲାଭ ପାଇବେ। ଯାହା ବି ଆମର ଟେକ୍ନିକାଲ ପ୍ରୋବ୍ଲେମ ଅଛି ତାକୁ ଆମେ ସମୟାନୁକ୍ରମେ ଧୀରେ ଧୀରେ ମ୍ୟାନେଜ୍ କରିବୁ।
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଆସନ୍ତାକାଲି ହରିବାବୁ କମ୍ବମ୍ପତି ଶପଥ ନେବେ। ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିବେ। ଶ୍ରୀ କମ୍ବମ୍ପତି ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର 3 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି। 1993 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୋଦ ସୁମିଶ୍ର, ଆର୍ପି କୋଚେ ଏବଂ ସୁଶାନ୍ତ କୁମାର ନାଥଙ୍କୁ ପଦୋନ୍ନତି ଦିଆଯାଇଛି। ବିନୋଦ ସୁମିଶ୍ର କ୍ରାଇମ୍ବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଥିବା ବେଳେ ଆର୍ପି କୋଚେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି। ଆଇପିଏସ୍ ସୁଶାନ୍ତ କୁମାର ନାଥ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ରାଜ୍ୟ ସରକାର ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀଙ୍କ ଗ୍ରାଚୁଇଟି ସୀମା ବୃଦ୍ଧି କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି 5 ଲକ୍ଷ ଟଙ୍କାରୁ 7,50,000 ଟଙ୍କାକୁ ବୃଦ୍ଧି କରାଯାଇଛି। ବରଗଡ଼ ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ସଡ଼କ ସୁରକ୍ଷା ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ସଚେତନ କରିବ। ସେହିପରି ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏଲ୍ଇଡି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଉଛି। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଆଜି ସୁର୍ମା ହକି କ୍ଲବ ଏବଂ ୟୁପି ରୁଦ୍ରାସ ମଧ୍ୟରେ ସନ୍ଧ୍ୟା 8:15ରେ ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲି ସନ୍ଧ୍ୟାରେ ଆୟୋଜିତ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ 2-1 ଗୋଲ୍ରେ ଟିମ୍ ଗୋନାସିକାକୁ ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।